ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ନୂତନ ବିଜ୍ଞପ୍ତି। ରାଜ୍ୟ ସରକାର ମହିଳା ନେତୃତ୍ୱାଧୀନ ବିକାଶ ଆଦର୍ଶରେ ବିଶ୍ୱାସ କରନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରଠାରେ ବନୀକରଣ ପ୍ରକଳ୍ପର ଚତୁର୍ଦ୍ଦଶ ଜାତୀୟ କର୍ମଶାଳା ଉଦ୍ଘାଟିତ ଏବଂ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଉ କିଛି ସମୟ ପରେ ଭାରତ ଓ ବେଲଜିୟମ ମଧ୍ୟରେ ଖେଳାଯିବ ମ୍ୟାଚ୍। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍କୁ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଜନଗଣ ମନ ପୂର୍ବରୁ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାନ କରିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ, ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବନ୍ଦେ ମାତରମ୍ ଗାନ କରାଯିବା ବାଧ୍ୟତାମୂଳକ। ଏହି ସମୟରେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶ ରହିଛି। ଯଦି କେହି ଏହାର ଅସମ୍ମାନ କରନ୍ତି ସର୍ବାଧିକ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ରାଜ୍ୟର ମହିଳାଙ୍କ ସଶକ୍ତିକରଣ, ସୁରକ୍ଷା ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାରେ ମହିଳା ଆୟୋଗର ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା ରାଜ୍ୟ ମହିଳା ଆୟୋଗର 33ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟ ସରକାର ମହିଳା ନେତୃତ୍ୱାଧୀନ ବିକାଶ ଆଦର୍ଶରେ ବିଶ୍ୱାସ କରନ୍ତି। କାର୍ଯ୍ୟକ୍ରମରେ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗଦେଇ କହିଛନ୍ତି, ଗରିବ ଓ ଅସହାୟ ମହିଳାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯାଉଛି। ଥାନାଗୁଡ଼ିକରେ ଥିବା ମହିଳା ଓ ଶିଶୁ ଡେସ୍କଗୁଡ଼ିକରେ ତଦାରଖ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି। ରାଜ୍ୟ ସରକାର ମହିଳାଙ୍କ ପ୍ରତି ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି। ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା, ପରିବେଶ ସୁରକ୍ଷା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱରଠାରେ ବନୀକରଣ ପ୍ରକଳ୍ପର ଚତୁର୍ଦ୍ଦଶ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭାରତର ପ୍ରାକୃତିକ ସମ୍ପଦ ଏବଂ ଅସହାୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜାପାନ ସରକାରଙ୍କର ନିରନ୍ତର ସହଯୋଗ ରହିଛି। ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ହାତୀ ଚଲାପଥ ଓ କରିଡରର ବ୍ୟବସ୍ଥା କରାଯାଇଛି।
800 ରହିବା ଜାଗାରେ ବର୍ତ୍ତମାନ 2310 ଅଧିକା ହାତୀ ଅଛନ୍ତି। ତାଙ୍କୁ ଯଦି ଆମେ ଗୋଟେ ଉଚିତ ଗୋଟେ ଅନୁକୂଳ ପରିବେଶରେ ରଖିବା, ନିଶ୍ଚିତ ଭାବରେ ଆହୁରି ଆମର ଜଙ୍ଗଲ ପରିସୀମା ବଢ଼େଇବାର ଅଛି, ଲୋକମାନଙ୍କୁ ଟିକେ ସଚେତନ କରାଇବାର ଅଛି ଏବଂ ବିଭିନ୍ନ ପ୍ରକାର ସ୍କ୍ୱାଡ ମାଧ୍ୟମରେ ଆମେ ସଚେତନ କରୁଛେ। ଏ ଦିଗରେ ଆମେ ତଦନ୍ତ କରୁଛେ କେମିତି ତାଙ୍କର ମୃତ୍ୟୁବରଣ ହୋଇଛି, ଆମେ ଆପଣମାନଙ୍କୁ କହିବୁ।
ଚଳିତ ବର୍ଷର ବିଷୟବସ୍ତୁ ରହିଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ବନୀକରଣ, ଜଳବାୟୁ ସହନଶୀଳତା, ଡିଜିଟାଲ ରୂପାନ୍ତରଣ ଏବଂ ସ୍ଥାୟୀ କାଷ୍ଠ ଅର୍ଥନୀତି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ କର୍ମଶାଳା ଚାଲିବ। ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବୁଥସ୍ତରୀୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ, ନୂତନ ଭୋଟରଙ୍କ ନାମ ସଂଯୋଗୀକରଣ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା, ତଥ୍ୟ ସତ୍ୟାପନ ଓ ଘରେ ଘରେ ଯାଞ୍ଚ କାର୍ଯ୍ୟ, ତ୍ରୁଟିଶୂନ୍ୟ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ଅବଗତ କରାଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଜଳାନ୍ତକ ଏକ ମାରାତ୍ମକ ରୋଗ। କୁକୁର କିମ୍ବା ଜଳାନ୍ତକ ଆକ୍ରାନ୍ତ ପ୍ରାଣୀ କାମୁଡ଼ିଲେ ଏହା ହୋଇଥାଏ। ଜଳାନ୍ତକ ପ୍ରାଣୀ ଓ ମନୁଷ୍ୟ ସମସ୍ତଙ୍କ ପାଇଁ ପ୍ରାଣଘାତକ ହୋଇପାରେ। ଟିକା ଦ୍ୱାରା ଏହାର ପ୍ରତିରୋଧ କରାଯାଇପାରେ। ମନେ ରଖନ୍ତୁ, କାମୁଡ଼ା ସ୍ଥାନକୁ ସାବୁନରେ 15 ମିନିଟ୍ ପର୍ଯ୍ୟନ୍ତ ଧୁଅନ୍ତୁ। ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କୌଣସି ଅନ୍ଧବିଶ୍ୱାସର ଶିକାର ନ ହୋଇ ଆଣ୍ଟିରାବିସ୍ ଟିକା ନିଅନ୍ତୁ। ଆଉ ହଁ, ନିଜ ପୋଷା କୁକୁରକୁ ବି ଠିକ୍ ସମୟରେ ଟିକାକରଣ କରାଇ ଜଳାନ୍ତକ ଭୟରୁ ନିଜକୁ ଓ ସମାଜକୁ ଦୂରେଇ ରଖନ୍ତୁ।
ପ୍ରିୟ କମ୍ରେଡ୍ସ, ମୁଁ କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ଇନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ ସାମାଜିକ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମରେ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ରାଜ୍ୟରେ ସ୍ଥାୟୀ ଭବିଷ୍ୟତ ଉପଯୋଗ ଏବଂ ନାଗରିକ କୈନ୍ଦ୍ରିକ ସହର ଗଠନ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଆଇଆଇଟି କାନପୁରର ଐରାବତ ଗବେଷଣା ସଂସ୍ଥା ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ପ୍ରଶାସନରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ଅଧିକ ସୁଦୃଢ଼ କରାଯିବ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆଞ୍ଚଳିକ ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ରେଡ୍ ନନା, ରାଜ୍ୟ କମିଟି ସଦସ୍ୟ। କାମ୍ରେଡ୍ ନିତୁ ବେହତମୃତ ନାଓ ಸಂಘೆ ಮಮತಾ ಅನುಪ ಆಲ್ಕೆನೆ ಸೋಲ ಕಾಮ್ರೇಡ್ಸ್ ಸಂಘೆ ಪೊಲೀಸ್ ಆತ್ಮಸಮರ್ಪಿತ ಮನ ವಾಸು ತಿಂಚೋ ದೋಡ ಹೇವನಾ ಕಾಮ್ರೇಡ್ಸ್ ನುಕ್ಸಾನ್ ಯಾ ಆತ್ಮಸಮರ್ಪಕ ಎಂತೋ ಹಿಂಜಕ್ಕೆ ಜನಾಧಾರು ಭರ್ತಿ ಮಿಲಿಷಾ ಪಾರ್ಟಿ ಕೀನು ವೇಡೆ ಸಮನ್ವಯ ಹಿಲ್ಲೆ ಮನ ಒಡಿಶಾತೆ ಪಶ್ಚಿಮ ಬ್ಯೂರೋ ವೇಡೆ ನುಕ್ಸಾನ್ ಯಾ ಸರೆಂಡರ್ ಹಾಯನದು ಪರಿಸ್ತ ಹಿಂಜೆ ಪೂರ್ವ ಬ್ಯೂರೋತೆ ವ್ಯಾಖ್ಯವಾಲ್ ಇಚ್ಚುರ್ ಮುಲೆ ನೈತೋರ್ ಅದೇನಕ್ಕೆ ಸಭೆ ತೋರು ಸರೆಂಡರ್ ಕೀನು ಮೇಲೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗಾರ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವೆಹತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕಿ ಮಂಜಿ ಸಂಪರ್ಕ ಏನಮ್ಮಿದೆ ನಾವ ಮೊಬೈಲ್ ನಂಬರ್ 7 8 1 5 0 7 0 5 3 1 ನಿಕುನ್ ತತನಮ್ಮಿದೆ ತಯಾರ ಕಿತ್ತನ್ ಮೀವ ರಾಜ ಕಮಿಟಿ ಸದಸ್ಯ ನೀತು।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି। ସ୍ୱଦେଶୀ ଅର୍ଥବ୍ୟବସ୍ଥା, ଆତ୍ମନିର୍ଭର ଭାରତ ପରିକଳ୍ପନା ଏବଂ ସମୃଦ୍ଧ ଭାରତ ଗଢ଼ିବା ତାଙ୍କର ଦୂରଦୃଷ୍ଟି ଚିନ୍ତାଧାରା ରହିଥିଲା ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାଠାରେ ଅନୁଷ୍ଠିତ ସମର୍ପଣ ଦିବସରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଛନ୍ତି, ପଣ୍ଡିତ ଦୀନଦୟାଲ ଦେଶାନୁକୂଳ ଏବଂ ଯୁଗାନୁକୂଳ ବିଧିବ୍ୟବସ୍ଥା ସମ୍ପର୍କରେ ମାର୍ଗଦର୍ଶନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରବାଦୀ ମାନବବାଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପଖଣ୍ଡରେ ଥିବା ଗୋଷାଣୀ ବ୍ଲକସ୍ଥିତ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଦୁଇଦିନିଆ ଜିଲ୍ଲାସ୍ତରୀୟ ଚତୁର୍ଥ ଉତ୍କର୍ଷ କୃଷିମେଳାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। କୃଷକମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରି ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଫାଲ୍ଗୁନ କୃଷ୍ଣ ଦଶମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା 2026 ଆସନ୍ତା 13 ତାରିଖଠାରୁ 19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳାରେ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ଉଦ୍ୟୋଗୀ, କାରିଗର ଓ ଉତ୍ପାଦକମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରିବେ। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଡାହାଣୀ ସନ୍ଦେହରେ ନିର୍ଯାତନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଟେଲିଫୋନ୍ ଭବନଠାରେ କଣ୍ଟ୍ରୋଲର ଅଫ୍ କମ୍ୟୁନିକେସନ୍ ଆକାଉଣ୍ଟସ୍ ପକ୍ଷରୁ ଜୀବନ ପ୍ରମାଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ବୁର୍କଟାଠାରେ ହର୍ ଘର୍ ଜଲ୍ ଓ ଜଳଜୀବନ ମିଶନ ଆନୁକୂଲ୍ୟରେ ଜଳ ଅର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତେଲିବନ୍ଧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦେଶ ପାଇଁ ମଧ୍ୟସ୍ଥତା ଅଭିଯାନ 2.0 ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖେଳ ଖବର, ରାଉରକେଲା ଚେନ୍ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଆଜି ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗତକାଲି ଆର୍ଜେଣ୍ଟିନା ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ବେଲ୍ଜିୟମ୍ ଆର୍ଜେଣ୍ଟିନାକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ନୂତନ ବିଜ୍ଞପ୍ତି। ରାଜ୍ୟ ସରକାର ମହିଳା ନେତୃତ୍ୱାଧୀନ ବିକାଶ ଆଦର୍ଶରେ ବିଶ୍ୱାସ କରନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରଠାରେ ବନୀକରଣ ପ୍ରକଳ୍ପର ଚତୁର୍ଦ୍ଦଶ ଜାତୀୟ କର୍ମଶାଳା ଉଦ୍ଘାଟିତ ଏବଂ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।